ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক প্রীতি শুভেচ্ছা জ্ঞাপন করুছু। প্রভু যীশুঙ্কর অনুগ্রহ আজ আমি পুনর্বার তাঁর বাক্য অধ্যয়ন তথা শ্রবণ করা সুযোগ পাইছু। আমার বিশ্বাস আজ মধ্যে প্রভু তাঁর বাক্য মধ্যে আমাদের সহিত কথা কয়া যাওয়া আজি আমি আশীর্বাদ করা যাওয়া, কিন্তু আমি সেই প্রকার প্রস্তুতির হৃদয় নিয়ে তাঁর নিকটবর্তী হওয়া উচিত। তাহলে প্রভু আজ তাঁর বাক্য মধ্যে আমাদের সহিত কথা কহবে, আমাদের সেই শান্তি আনন্দ প্রদান করবে। আপনার যদি কৌশি প্রকার সমস্যা রয়েছে বা দুঃখ রয়েছে, তাহলে তা প্রভু নিকটে জনাতু। আর বিশেষ অনুরোধ, আপনার যদি সাক্ষ্য কিংবা প্রার্থনার অনুরোধ থাকে, তাহলে তা লিখি জনাইলে আমি আপনার নিমন্তে প্রার্থনা করব। আপন নিজে এই কার্যক্রম শুণবা সঙ্গে সঙ্গে অন্যমানকু মধ্য শুনাইবার উৎসাহিত করন্তু। আসন্তু প্রভুঙ্কর বাক্য মধ্যকু যিবা পূর্বরু প্রার্থনা করিবা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু, তুমি আমানকু তোমার সেই আশীর্বাদ অনুগ্রহরে এপর্যন্ত বঞ্চাই রাখিয়াছ। প্রভু, তোমার বাক্য মধ্য দেই আমানক সহিতরে কথা কুহ। প্রত্যেক শ্রোতাবন্ধুমানকু তুমি আশীর্বাদ কর। প্রত্যেক তুমি প্রভু তোমার এই আশীর্বাদ এবং সুরক্ষার বাহুছা হাতে আপরি রখ। প্রত্যেক জীবনে তোমার মহত ইচ্ছা অভিমত প্রভু তুমি সফল কর। আজ এই কার্যক্রম মধ্য দিয়ে তুমি আমাদের শান্তি সান্ত্বনা দিও, তোমরি পথে চালা নিমন্তে সাহায্য কর। যীশুঙ্ক নামে মাগুছু, আমেন। ଆଜି ଆମେ ସେହି ପୁରାତନ ନିୟମର ନିହିମିଆ ପୁସ୍ତକ ତହିଁର ନଅ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ନଅ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ପ୍ରାର୍ଥନା ଓ ଆତ୍ମିକ ଜାଗରଣ। ଆପଣଙ୍କର ମନେଥିବ ଯେ ଯେତେବେଳେ ଆମେ ଏଜ୍ରା ପୁସ୍ତକ ଅଧ୍ୟୟନ କରୁଥିଲୁ ସେତେବେଳେ ମୁଁ କହିଥିଲି ଯେ ଏପରି କେତେକ ପୁସ୍ତକ ଅଛି ଯେଉଁଥିରେ ନଅ ପର୍ବଟି ଆତ୍ମିକ ଜାଗରଣର ବିଷୟକୁ ଉପସ୍ଥାପିତ କରେ। ଆଉ ସେହି ପୁସ୍ତକଗୁଡ଼ିକ ହେଲା ଏଜ୍ରା ପୁସ୍ତକର ନଅ ପର୍ବ, ନିହିମିଆ ପୁସ୍ତକର ନଅ ପର୍ବ ଓ ଦାନିଏଲ ପୁସ୍ତକର ନଅ ପର୍ବ। ଏହି ତିନୋଟି ଯାକ ପୁସ୍ତକର ନଅ ପର୍ବ ଆତ୍ମିକ ଜାଗରଣ ବିଷୟ ନେଇ ପ୍ରକାଶ କରେ। ବାସ୍ତବରେ ଏହି ଆତ୍ମିକ ଜାଗରଣ ବା ଉଦ୍ଦୀପନା ଶବ୍ଦଟି ବିଶ୍ୱାସୀମାନଙ୍କ ପ୍ରତି ପ୍ରଯୁଜ୍ୟ ଯେଉଁମାନେ କି ଆତ୍ମିକ ଜୀବନରେ ସେହି ସୁପ୍ତ ଅବସ୍ଥାରୁ ଫେରିଆସି ଶକ୍ତିଯୁକ୍ତ ଓ ଜାଗ୍ରତ ହୁଅନ୍ତି। ଯଦି ଆମେ ଏହାକୁ ଆଉ ଟିକେ ବିସ୍ତୃତ ଆକାରରେ ନେଇ ଚିନ୍ତା କରିବା ତାହେଲେ ଏହା ସେହି ଲୋକମାନଙ୍କର ଆତ୍ମିକ ଜାଗରଣକୁ ପ୍ରକାଶ କରେ ଯେଉଁମାନେ କି ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସନ୍ତି ଓ ଆତ୍ମିକ ଜୀବନରେ ଉଦ୍ଦୀପିତ ହୁଅନ୍ତି। ଏହି ପର୍ବରେ ଆମେ ଏକ ଆତ୍ମିକ ଜାଗରଣର ସମୟକୁ ଲକ୍ଷ୍ୟ କରିବାକୁ ଯିବା ଯାହାକି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନକୁ କେନ୍ଦ୍ର କରି ଦେଖାଦେଇଥିଲା। ଏହି ବାକ୍ୟ ଅଧ୍ୟୟନ ସମ୍ଭବତଃ କିଛିଦିନ ଧରି କ୍ରମାଗତ ଚାଲୁ ରହିଥିଲା। ତେବେ ଏହା କେତେଦିନ ଧରି ଚାଲୁ ରହିଥିଲା ତାହା ମୁଁ ଜାଣେନା। ଏଜ୍ରା ସେହି ଜଳଦ୍ୱାର ନିକଟରେ ଥିବା ମଣ୍ଡପ ଉପରେ ଛିଡ଼ା ହୋଇ ପାଠ କଲେ ଓ ଲୋକମାନେ ସେହି ବାକ୍ୟ ଶୁଣି କ୍ରନ୍ଦନ ଓ ବିଳାପ କଲେ। ସେମାନେ ଏଥିପୂର୍ବରୁ ଏହି ବାକ୍ୟ ଶୁଣିନଥିବାରୁ ଏହି ବାକ୍ୟ ଅଧ୍ୟୟନ ପ୍ରତି ଗଭୀର ଉତ୍କଣ୍ଠା ପ୍ରକାଶ କଲେ। ଏହା ସେମାନଙ୍କ ଜୀବନରେ ଏକ ଚମତ୍କାର ପ୍ରଭାବ ପକାଇଥିଲା ଓ ସେମାନେ ଈଶ୍ୱରଙ୍କ ନିମନ୍ତେ କିଛି କରିବା ପାଇଁ ଚାହିଁଲେ। ସେମାନେ କେତେଦୂର ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଯାଇଥିଲେ ତାହା ସେମାନେ ନିଜେ ଜାଣିପାରିଲେ। ଈଶ୍ୱର ସେମାନଙ୍କୁ ଯେଉଁ ସ୍ତରରେ ରଖିଥିଲେ ସେହି ସ୍ତରରୁ ସେମାନେ କେତେଦୂର ତଳକୁ ଖସିଯାଇଥିଲେ ତାହା ସେମାନେ ନିଜେ ଜାଣିପାରିଲେ। ଈଶ୍ୱରଙ୍କ ବାକ୍ୟ ସେମାନଙ୍କ ଜୀବନରେ ଏକ ଗଭୀର ରେଖାପାତ କଲା। ଏଜ୍ରା ପୁସ୍ତକରେ ମଧ୍ୟ ଆମେ ଦେଖିଛୁ ଯେ ଏହା ଏଜ୍ରାଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱରଙ୍କ ବାକ୍ୟ ବିନା ଆତ୍ମିକ ଜାଗରଣ ଅସମ୍ଭବ। ତେଣୁ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ। ବର୍ତ୍ତମାନ ଆମେ ଏହି ନଅ ପର୍ବରେ ଲକ୍ଷ୍ୟ କରିବାକୁ ଯିବା ଯେ ଈଶ୍ୱର ଏହି ଲୋକମାନଙ୍କ ନିମନ୍ତେ କ'ଣ କଲେ। ନଅ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ସେହି ମାସର ଚତୁର୍ବିଂଶ ଦିନରେ ଇସ୍ରାଏଲ ସନ୍ତାନଗଣ ଉପବାସ କରି ଅଖା ପିନ୍ଧି ଓ ଆପଣା ଆପଣା ଉପରେ ମାଟି ଦେଇ ଏକତ୍ରିତ ହେଲେ। ଆଉ ଇସ୍ରାଏଲ ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ କଲେ, ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପିତୃଲୋକଙ୍କର ଅପରାଧ ସ୍ୱୀକାର କଲେ। ଦେଖନ୍ତୁ, ସେହି ବାକ୍ୟ ଅଧ୍ୟୟନ କରିବା ପରେ ସେମାନେ ସେମାନଙ୍କର ପାପ ସବୁ ଓ ସେମାନଙ୍କର ପିତୃଲୋକଙ୍କର ଅପରାଧ ସବୁ ସ୍ୱୀକାର କଲେ। ଏହା କେବଳ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ପବିତ୍ର ଆତ୍ମା ଜଣେ ଖ୍ରୀଷ୍ଟ ବିଶ୍ୱାସୀର ହୃଦୟରେ କାର୍ଯ୍ୟ ସାଧନ କରିଥାନ୍ତି। ନଅ ପର୍ବର ତିନି ପଦରେ ଲେଖା ଅଛି, ପୁଣି ସେମାନେ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପ୍ରଣାମ କଲେ। ଈଶ୍ୱରଙ୍କ ବାକ୍ୟ ସେମାନଙ୍କର ପାପପୂର୍ଣ୍ଣ ଜୀବନକୁ ପ୍ରକାଶ କରିଦେଲା। ଉପବାସ, ଅଖା ପିନ୍ଧିବା ଓ ଆପଣାପଣା ଉପରେ ମାଟି ଦେବା ସେମାନଙ୍କର ବାସ୍ତବ ଅନୁତାପର ଜୀବନକୁ ପ୍ରକାଶ କରେ ଓ ଏହାପରେ ସ୍ୱୀକାରୋକ୍ତି ଓ ଉପାସନା ଅନୁସରଣ କରେ। ବାସ୍ତବରେ ପ୍ରଥମରେ ଆମମାନଙ୍କର ପାପ ନିମନ୍ତେ ଆମମାନଙ୍କୁ ଅନୁତାପ କରି ତାହା ସବୁ ସେହି ଖ୍ରୀଷ୍ଟଙ୍କ କୃଶ ନିକଟରେ ସ୍ୱୀକାର କରିବାକୁ ହେବ। ଯଦି ଆପଣ ଭାବୁଛନ୍ତି ଯେ ଆପଣ ସେପରି କିଛି ପାପ କରିନାହାନ୍ତି ବୋଲି, ତାହେଲେ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହେବାକୁ ହେବ, ତାହେଲେ ଆପଣ ନିଜର ପାପମୟ ଜୀବନକୁ ଦେଖିପାରିବେ। ଇସ୍ରାଏଲ ସନ୍ତାନଗଣ ପ୍ରଥମେ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ଈଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ଏହାପରେ ସେମାନେ ସେହି ବାକ୍ୟ ଅନୁଯାୟୀ ସେମାନଙ୍କର ପାପ ସବୁ ସ୍ୱୀକାର କଲେ। ପ୍ରିୟ ବନ୍ଧୁ, ଆପଣ କେବେ ହେଲେ ଈଶ୍ୱରଙ୍କୁ ଆପଣଙ୍କ ସ୍ତରକୁ ଆଣିପାରିବେ ନାହିଁ କି ଆପଣ ନିଜର ଧର୍ମକର୍ମ ଦ୍ୱାରା ଈଶ୍ୱରଙ୍କ ସ୍ତରକୁ ପହଞ୍ଚିପାରିବେ ନାହିଁ। କାରଣ ଆମେ ସମସ୍ତେ ପାପ କରିଅଛୁ ଓ ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛୁ। କିନ୍ତୁ ଯଦି ଆମେ କହୁ ଯେ ଆମେ କୌଣସି ପାପ କରିନାହୁଁ, ତାହେଲେ ଆମେ ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରୁ। ଯଦି ଆମେ କହୁ ଯେ ଆମେ ନିଜର ଧର୍ମକର୍ମ ବଳରେ ଈଶ୍ୱରଙ୍କ ସ୍ତରକୁ ଯାଇପାରିବା, ତାହେଲେ ଆମେ କେବଳ ନିଜକୁ ପ୍ରବଞ୍ଚନା କରୁ। ସେଥିପାଇଁ ପ୍ରଥମ ଯୋହନ ପ୍ରଥମ ପର୍ବର 8-9 ପଦରେ ଏହିପରି ଲେଖା ଅଛି, ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁଁ ତାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କଠାରେ ସତ୍ୟ ନାହିଁ। ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆମ୍ଭେମାନେ ପାପ କରିନାହୁଁ, ଏହା ଯଦି କହୁ ତାହେଲେ ଆମ୍ଭେମାନେ ତାହାକୁ ମିଥ୍ୟାବାଦୀ କରୁ, ପୁଣି ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବେ, ତାହେଲେ ଆପଣ ନିଜକୁ ପାପୀ ବୋଲି ଚିହ୍ନିପାରିବେ। ଯେତେବେଳେ ଆପଣ ନିଜକୁ ପାପୀ ବୋଲି ଚିହ୍ନିପାରିବେ, ସେତେବେଳେ ଆପଣ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଅନୁଭବ କରିପାରିବେ ଓ ନିଜର ପାପ ନିମନ୍ତେ ଅନୁତାପ କରି ତାହା ସ୍ୱୀକାର କରିବେ। ଈଶ୍ୱର ଆଜି ଆମ ପ୍ରତ୍ୟେକଙ୍କ ଜୀବନରୁ ତାହା ହିଁ ଚାହାନ୍ତି। ସେ ଜାଣନ୍ତି ଆମେ ପାପୀ ମନୁଷ୍ୟ, ମାତ୍ର ସେ ଆମମାନଙ୍କ ଜୀବନରୁ ସେହି ସ୍ୱୀକାରୋକ୍ତି ଚାହାନ୍ତି। ଅର୍ଥାତ୍ ଆମେ ନିଜକୁ ପାପୀ ବୋଲି ସ୍ୱୀକାର କରି ଯେପରି ପାପରୁ ପୃଥକୀକୃତ ଜୀବନଯାପନ କରୁ, ଏହା ସେ ଚାହାନ୍ତି। ଏହା ହେଉଛି ଏକ ବ୍ୟକ୍ତିଗତ ସମସ୍ୟା ଓ ଏହାର ସମାଧାନ ମଧ୍ୟ ବ୍ୟକ୍ତିଗତ ଭାବେ ହେବା ଆବଶ୍ୟକ। ଯେତେବେଳେ ଏହି ସମସ୍ୟାର ସମାଧାନ ହୋଇଯାଏ, ସେତେବେଳେ ଆତ୍ମିକ ଜାଗରଣ ପରିଲକ୍ଷିତ ହୁଏ। ଲକ୍ଷ୍ୟ କରନ୍ତୁ, ଏହି ଲୋକମାନେ ସେହି ଆତ୍ମିକ ଜାଗରଣର ସର୍ତ୍ତଗୁଡ଼ିକୁ ପୂରଣ କରିବା ଦ୍ୱାରା ମହାନ ଆଶୀର୍ବାଦର ଅଧିକାରୀ ହେବାକୁ ଯାଉଅଛନ୍ତି। 9 ପର୍ବର 4-5 ପଦରେ ଏହିପରି ଲେଖା ଅଛି, ଆଉ ଜେସୁଓ ଓ ବାନି, କଦମିଏଲ, ସବନୀୟ, ବୁନି, ସେରେବିୟ, ବାନି ଓ କନାନି ଲେବିୟମାନଙ୍କ ପାବଛରେ ଠିଆ ହୋଇ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ, ଜେସୁଓ ଓ କଦମିଏଲ, ବାନି, ହସବନୀୟ, ସେରେବିୟ, ହୋଦିୟ, ସବନୀୟ ଓ ପଥାହିୟ, ଏହି ଲେବିୟମାନେ କହିଲେ, ଉଠ, ଅନାଦିକାଳରୁ ଅନନ୍ତକାଳ ସ୍ଥାୟୀ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର। ପୁଣି ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। ଦେଖନ୍ତୁ, ଈଶ୍ୱରଙ୍କ ବାକ୍ୟ ଶୁଣିବା ପରେ ସେମାନେ ନିଜର ପାପ ନିମନ୍ତେ ଅନୁତାପ କରି ତାହା ସ୍ୱୀକାର କଲେ ଓ ଏହାପରେ ସେମାନେ ଈଶ୍ୱରଙ୍କର ପ୍ରଶଂସା କରି ତାହାଙ୍କୁ ମହିମାନ୍ୱିତ କଲେ। ଏହା ହିଁ ଆଜି ଆମମାନେ କରିବା ଉଚିତ। ଆମେ ନିଜ ନିଜର ସେବା କାର୍ଯ୍ୟ ଦ୍ୱାରା ଈଶ୍ୱରଙ୍କୁ କେତେ ମହିମାନ୍ୱିତ ଓ ପ୍ରଶଂସିତ କରିବା ଉଚିତ। ବାସ୍ତବରେ ଆମେ ଯେତେବେଳେ ଈଶ୍ୱରଙ୍କର ପ୍ରଶଂସା କରି ତାହାଙ୍କୁ ମହିମାନ୍ୱିତ କରୁ, ସେତେବେଳେ ଏହା ଆମମାନଙ୍କ ଜୀବନରେ ଏକ ଆତ୍ମିକ ଜାଗରଣ ଆଣିଦେଇଥାଏ। କେବଳ ଆମର ବ୍ୟକ୍ତିଗତ ଜୀବନରେ ନୁହେଁ, ଏଥିସହିତ ଆମମାନଙ୍କର ପାରିବାରିକ ଓ ମାଣ୍ଡଳିକ ଜୀବନରେ ମଧ୍ୟ ଏକ ଆତ୍ମିକ ଜାଗରଣ ଆଣିଦେଇଥାଏ। 9 ପର୍ବର 6 ପଦରେ ଲେଖା ଅଛି, କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ, ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ ବାହିନୀ ତୁମକୁ ପ୍ରଣାମ କରନ୍ତି। ଆପଣ କେବେ ସମୁଦ୍ରକୂଳରେ ଛିଡ଼ା ହୋଇ ସମୁଦ୍ରର ସେହି ଉତ୍ତାଳ ତଥା ବିକ୍ଷୁବ୍ଧ ତରଙ୍ଗକୁ ଲକ୍ଷ୍ୟ କରିଛନ୍ତି? କ'ଣ ସେହିସବୁ ଦେଖିବା ଦ୍ୱାରା ଆପଣଙ୍କର ମସ୍ତକ ଈଶ୍ୱରଙ୍କ ନିକଟରେ ଆପେ ଆପେ ନଇଯାଏ ନାହିଁ କି? ଆପଣଙ୍କ ହୃଦୟର ନିଭୃତ କୋଣରୁ କ'ଣ ସେହି ପ୍ରଶଂସା ଉଛୁଳି ଉଠେ ନାହିଁ କି? ଆପଣଙ୍କ ମସ୍ତକ ତାହାଙ୍କର ଉପାସନା ନିମନ୍ତେ ନଇଯାଏ ନାହିଁ କି? ଆପଣ ଯେତେବେଳେ ନିବିଡ଼ ଅରଣ୍ୟର ଓ ପର୍ବତମାଳାର ସେହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅବଲୋକନ କରନ୍ତି, ସେତେବେଳେ ଆପଣଙ୍କ ହୃଦୟ କ'ଣ ସେହିସବୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ଈଶ୍ୱରଙ୍କର ଧନ୍ୟବାଦ ପ୍ରଶଂସାରେ ପୂରିଯାଏ ନାହିଁ କି? ବାସ୍ତବରେ ଯେତେବେଳେ ଆମେ ଏହି ବୈଚିତ୍ର୍ୟମୟ ସୃଷ୍ଟିକୁ ଅବଲୋକନ କରୁ, ସେତେବେଳେ ଆମେ ଈଶ୍ୱରଙ୍କୁ ଗୌରବ ନ ଦେଇ ବା ତାହାଙ୍କର ପ୍ରଶଂସା ନ କରି ରହି ନ ପାରୁ, ଯେହେତୁ ସେ ହେଉଛନ୍ତି ଏହି ସୃଷ୍ଟିର ସ୍ରଷ୍ଟା, ସମଗ୍ର ବିଶ୍ୱର ରଚୟିତା, ଓ ସମସ୍ତ କିଛି ତାହାଙ୍କ ଦ୍ୱାରା ସୃଷ୍ଟ ଓ ତାହାଙ୍କର ଅଧୀନ। ତେଣୁ ଆମେ ଏହି ସମସ୍ତ ନିମନ୍ତେ ଈଶ୍ୱରଙ୍କୁ ଗୌରବ ଦେଇ ତାହାଙ୍କର ପ୍ରଶଂସା କରିବା ଉଚିତ। ନଅ ପର୍ବର ସାତରୁ ଦଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ, ତୁମ୍ଭେ ଅବ୍ରାହ୍ମକୁ ମନୋନୀତ କଲ ଓ କଲଦୀୟମାନଙ୍କ ଉର ଦେଶରୁ ତାହାକୁ ବାହାର କରି ଆଣି ଅବ୍ରାହ୍ମ ନାମ ଦେଲ। ତୁମେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ। ପୁଣି କିଣାନୀୟ, ହିତୀୟ, ଇମରୀୟ ଓ ପରିସୀୟ ଓ ଜିବୁସୀୟ ଓ ଗିର୍ଗାସୀୟ ଲୋକମାନଙ୍କ ଦେଶ ଦେବାକୁ, ଅର୍ଥାତ୍ ତାହାର ବଂଶକୁ ଦେବା ପାଇଁ ତାହା ସଙ୍ଗେ ନିୟମ କଲ। ପୁଣି ଆପଣା ବାକ୍ୟ ସଫଳ କରିଅଛ, କାରଣ ତୁମ୍ଭେ ଧର୍ମମୟ। ଅନନ୍ତର ତୁମ୍ଭେ ମିଶ୍ର ଦେଶରେ ଆମ୍ଭ ପିତୃପୁରୁଷଗଣର କ୍ଲେଶ ଦେଖିଲ ଓ ସୁଫସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ। ପୁଣି ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ, କାରଣ ମିଶ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ। ଈଶ୍ୱର ଅତୀତରେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁପରି ଭାବେ କଢ଼ାଇ ଆଣିଥିଲେ, ସେହିସବୁକୁ ସ୍ମରଣ କରି ସେମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ଅବ୍ରାହ୍ମଙ୍କ ବିଷୟ ନେଇ ଓ ଈଶ୍ୱର ତାହାଙ୍କୁ କିପରି ସେହି କିଣାନ ଦେଶରେ ସୁରକ୍ଷା ପ୍ରଦାନ କଲେ ସେହି ବିଷୟ ନେଇ ଈଶ୍ୱରଙ୍କୁ ମହିମାନ୍ୱିତ କଲେ। ଈଶ୍ୱର ସେମାନଙ୍କର ଇସ୍ରାଏଲ ଜାତିକୁ କି ପ୍ରକାର ସେହି ମିଶ୍ର ଦେଶରୁ କଢ଼ାଇ ଆଣି ପ୍ରାନ୍ତରରେ ବିଭିନ୍ନ ଆଶ୍ଚର୍ଯ୍ୟ କର୍ମର ମଧ୍ୟ ଦେଇ ସେମାନଙ୍କୁ କିଣାନ ଦେଶକୁ କଢ଼ାଇ ଆଣିଲେ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲେ, ସେହିସବୁ ବିଷୟକୁ ସ୍ମରଣ କରି ସେମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ଆପଣ ଏହି ଦେଶରେ ବାସ କରିବା ନିମନ୍ତେ ଯେ ସୁଯୋଗ ପାଇଛନ୍ତି, ଏଥିନିମନ୍ତେ କ'ଣ କେବେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଛନ୍ତି? ଈଶ୍ୱର ଯେ ଏପର୍ଯ୍ୟନ୍ତ ଆପଣଙ୍କୁ ବାସବସ୍ତ୍ର ଦେଇ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଅଛନ୍ତି, ଏଥିନିମନ୍ତେ କ'ଣ କେବେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଛନ୍ତି? ବାସ୍ତବରେ ଆମେ ପ୍ରତି ଅବସ୍ଥାରେ ଈଶ୍ୱରଙ୍କ ନିକଟରେ ଧନ୍ୟବାଦୀ ହେବା ଉଚିତ ଓ ତାହାଙ୍କର ପ୍ରଶଂସା କରିବା ଉଚିତ, କାରଣ ଏହା ମନୁଷ୍ୟର ଈଶ୍ୱରଙ୍କ ପ୍ରତି ପ୍ରଧାନ କର୍ତ୍ତବ୍ୟ। ସେମାନେ, ଅର୍ଥାତ୍ ସେହି ଇସ୍ରାଏଲୀୟମାନେ, ଜାଣିପାରିଲେ ଯେ ଈଶ୍ୱର କେବଳ ସେମାନଙ୍କର ସୃଷ୍ଟିକର୍ତ୍ତା ନୁହନ୍ତି, ସେ ମଧ୍ୟ ସେମାନଙ୍କର ଉଦ୍ଧାରକର୍ତ୍ତା, ଯାହାକି ସେମାନଙ୍କର ପିତୃପୁରୁଷଙ୍କ ମଧ୍ୟ ଦେଇ ସେମାନଙ୍କ ନିକଟକୁ ଆସିଅଛି, ଯେତେବେଳେ କି ଈଶ୍ୱର ସେମାନଙ୍କର ଲୋକମାନଙ୍କୁ ସେହି ମିଶ୍ରର ଦାସତ୍ୱ ବନ୍ଧନରୁ ମୁକୁଳାଇ ଆଣିଥିଲେ। ଏହି ଦୁଇଟି ବିଷୟ ନେଇ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ। ପ୍ରଥମତଃ ସେ ହେଉଛନ୍ତି ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା, ଏହି ସୃଷ୍ଟି ତାହାଙ୍କର, ଓ ଆମେ ଏଥିନିମନ୍ତେ ତାହାଙ୍କର ଧନ୍ୟବାଦ କରିବା ଉଚିତ। ଦ୍ୱିତୀୟରେ, ସେ ହେଉଛନ୍ତି ଆମମାନଙ୍କର ଉଦ୍ଧାରକର୍ତ୍ତା, ଓ ଏଥିନିମନ୍ତେ ଆମେ ତାହାଙ୍କର ଧନ୍ୟବାଦ କରିବା ଉଚିତ। ଆଚ୍ଛା, ଆପଣ କେବେ ତାହାଙ୍କୁ କହିଛନ୍ତି ଯେ ଆପଣ ତାହାଙ୍କୁ ପ୍ରେମ କରନ୍ତି ବୋଲି? ଆପଣ କେବେ ତାହାଙ୍କର ପ୍ରଶଂସା କରିଛନ୍ତି? ଆପଣ କେବେ ତାହାଙ୍କୁ ଏହି ସୃଷ୍ଟିର ସ୍ରଷ୍ଟା ଭାବେ ଗୌରବ ଦେଇଛନ୍ତି? ନା ଏହି ସୃଷ୍ଟିର ସୃଷ୍ଟ ବସ୍ତୁ ସହିତ ଆପଣ ତାହାଙ୍କୁ ତୁଳନା କରିଛନ୍ତି? ଯଦି ଆପଣ ତାହାଙ୍କୁ ସୃଷ୍ଟିର ସୃଷ୍ଟ ବସ୍ତୁ ସହିତ ସମାନ କରିଦେଇଛନ୍ତି, ତାହେଲେ ଆପଣ ତାହାଙ୍କୁ ଗୌରବ ଦେଇପାରିନାହାନ୍ତି, ଆପଣ ତାହାଙ୍କୁ ମହିମାନ୍ୱିତ କରିପାରିନାହାନ୍ତି, କାରଣ ସେ ହେଉଛନ୍ତି ସବୁର ସୃଷ୍ଟିକର୍ତ୍ତା, ସେ ହେଉଛନ୍ତି ସବୁର କର୍ତ୍ତା ଓ ସବୁର ଉପରେ। ତାହାଙ୍କୁ କେବେ ହେଲେ ଏହି ସୃଷ୍ଟି ସହିତ ତୁଳନା କରାଯାଇ ନପାରେ, ଯେହେତୁ ସେ ଏହାର ସୃଷ୍ଟିକର୍ତ୍ତା। କୁମ୍ଭକାରର ହସ୍ତରେ ନିର୍ମିତ ମାଟିପାତ୍ର କେବେ ହେଲେ କୁମ୍ଭକାରଠାରୁ ବଡ଼ ହୋଇ ନପାରେ। ତେଣୁ ଆମେ ଈଶ୍ୱରଙ୍କୁ ଈଶ୍ୱରଙ୍କ ସ୍ଥାନରେ ରଖି ତାହାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ, କାରଣ ସେ ଆପଣଙ୍କୁ ମୋତେ ପ୍ରତିପାଳନ କରନ୍ତି ଓ ଆମମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରନ୍ତି। ସେ ମଧ୍ୟ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି ଓ ଆମମାନଙ୍କ ଉଦ୍ଧାର ନିମନ୍ତେ ପଥ ପ୍ରସ୍ତୁତ କରିଅଛନ୍ତି। ଆମମାନେ ତାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ନିତାନ୍ତ ଆବଶ୍ୟକ। ବାସ୍ତବରେ ସେ କେଡ଼େ ମହାନ ଈଶ୍ୱର! ନଅ ପର୍ବର ଚଉତିରିଶ ଓ ପଇଁତିରିଶ ପଦରେ ଲେଖା ଅଛି, ପୁଣି ଆମ୍ଭମାନଙ୍କ ରାଜଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗୁଣ ତୁମ୍ଭ ବ୍ୟବସ୍ଥା ପାଳନ କରିନାହାନ୍ତି, କେବଳ ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲ ତହିଁରେ କର୍ଣ୍ଣପାତ କରିନାହାନ୍ତି, ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରିନାହାନ୍ତି, କେବଳ ଆପଣା ଆପଣା ଦୁଷ୍କର୍ମରୁ ଫେରିନାହାନ୍ତି। ଲକ୍ଷ୍ୟ କରନ୍ତୁ, ଈଶ୍ୱର କିପରି ଇସ୍ରାଏଲ ଜାତିକୁ ଆଶୀର୍ବାଦ କଲେ, ତଥାପି ରାଜାମାନେ, ଅଧିପତିମାନେ, ଯାଜକମାନେ ଓ ଇସ୍ରାଏଲର ପିତୃପୁରୁଷମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିପାରିଲେ ନାହିଁ, କିମ୍ବା ଆପଣା ଆପଣା ଦୁଷ୍କର୍ମରୁ ଫେରିଲେ ନାହିଁ। ମାତ୍ର ତଥାପି ଈଶ୍ୱର ସେମାନଙ୍କ ପ୍ରତି ତାହାଙ୍କର ମହାଦୟା ଓ ଅନୁଗ୍ରହ ପ୍ରକାଶ କରି ସେମାନଙ୍କୁ ରକ୍ଷା କଲେ। ଆଜି ମଧ୍ୟ ଆମେ ସେହିପରି ପାପ କରୁ, ମାତ୍ର ଈଶ୍ୱର କେତେଦିନ ଏହିପରି ଧୈର୍ଯ୍ୟ ଧରି ରହିଥିବେ? ହଁ, ବର୍ତ୍ତମାନ ଅନୁଗ୍ରହର ସମୟ। ଈଶ୍ୱର ତାହାଙ୍କର ପ୍ରିୟପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପାପିଷ୍ଠ ଜଗତ ପ୍ରତି ତାହାଙ୍କର ଅନୁଗ୍ରହ ପ୍ରକାଶ କରିଅଛନ୍ତି, କିନ୍ତୁ ଆମେ ଯଦି ନିଜ ନିଜର ଦୁଷ୍କର୍ମରୁ ନ ଫେରୁ ତାହେଲେ ସମୟ ଆସିବ ଆଉ ଆମ୍ଭମାନଙ୍କ ନିମନ୍ତେ ଅନୁଗ୍ରହ ନଥିବ, ମାତ୍ର ସେହି ବିଚାର ରହିଥିବ ଯାହାର ଦଣ୍ଡ ଅନନ୍ତ ନରକ। ତେଣୁ ଆସୁ ସୁଯୋଗର ସଦ୍ବ୍ୟବହାର କରି ପାପରୁ ମନ ପରିବର୍ତ୍ତନ କରି ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରି ଅନନ୍ତ ଜୀବନର ଅଧିକାରୀ ହେଉ। ଏହାପରେ ନଅ ପର୍ବର 36 ପଦରେ ଲେଖା ଅଛି, ଦେଖ ଆଜି ଆମ୍ଭେମାନେ ଦାସ ହୋଇଅଛୁ, ପୁଣି ତୁମେ ଆମ୍ମାନଙ୍କ ପିତୃପୁରୁଷ ଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ। ଇସ୍ରାଏଲୀୟମାନେ ବୁଝିପାରିଲେ ଯେ ଈଶ୍ୱରଙ୍କ ବିଚାର ସେମାନଙ୍କ ପ୍ରତି ବର୍ତ୍ତିଅଛି। ସେମାନେ ନିଜର ଅବାଧ୍ୟତା ନେଇ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇଅଛନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ନ୍ୟାୟ ବିଚାରକର୍ତ୍ତା, ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ସେ ମଧ୍ୟ ତାହାଙ୍କର ମନୋନୀତ ଜାତି ଇସ୍ରାଏଲର ବିଚାର କଲେ ଓ ସେ ମଧ୍ୟ ଏହି ଜଗତର ବିଚାର କରିବାକୁ ଯାଉଅଛନ୍ତି। ମାତ୍ର ସେଥିପୂର୍ବରୁ ସେ ଆମ ପ୍ରତ୍ୟେକଙ୍କୁ ସୁଯୋଗ ଦିଅନ୍ତି ଯେପରି ଆମେ ନିଜର ପାପରୁ ଫେରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରଣାପନ୍ନ ହେଉ ଓ ତାହାଙ୍କଠାରେ ବିଶ୍ୱାସ କରି ଧାର୍ମିକତାର ଅଧିକାରୀ ହେଉ। ଅନେକ ସମୟରେ ଆମେ ଭାବୁ ଯେ ଈଶ୍ୱର ମୁଖାପେକ୍ଷା କରନ୍ତି, କିନ୍ତୁ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ। ସେ ନିର୍ଦ୍ଦୋଷୀକୁ ଦୋଷୀ ବା ଦୋଷୀକୁ ନିର୍ଦ୍ଦୋଷୀ ବୋଲି ସାବ୍ୟସ୍ତ କରାନ୍ତି ନାହିଁ, ମାତ୍ର ସେ ମନୁଷ୍ୟର ବିଚାର କରନ୍ତି ଆଉ ସେ ନ୍ୟାୟ ବିଚାରକର୍ତ୍ତା। ସେ ବିଚାରରେ କେବେ ହେଲେ କାହାର ଅନ୍ୟାୟ କରନ୍ତି ନାହିଁ। ତେଣୁକରି ଆମମାନେ କେବେ ହେଲେ ଭାବିବା ଉଚିତ ନୁହେଁ ଯେ ଈଶ୍ୱର ବିଚାରରେ ମୁଖାପେକ୍ଷା କରନ୍ତି ବା ଅନ୍ୟାୟକୁ ସମର୍ଥନ କରନ୍ତି, କେବେ ନୁହେଁ, ମାତ୍ର ସେ ଧୈର୍ଯ୍ୟ ସହିଷ୍ଣୁ କିନ୍ତୁ ଚିର ସହିଷ୍ଣୁ ନୁହନ୍ତି। ସେ ଦୋଷୀକୁ ବା ପାପୀକୁ ତାର ପାପରୁ ଫେରିବା ନିମନ୍ତେ ସୁଯୋଗ ଦିଅନ୍ତି, ଯଦି ସେ ତହିଁରୁ ନ ଫେରେ ତାହେଲେ ସେ ତାହାର ବିଚାର କରନ୍ତି। ତେଣୁ ପ୍ରିୟ ବନ୍ଧୁ, ଯଦି ଆଜି ଆମେ ପାପ କରି ଭାବୁଛୁ ଯେ ଈଶ୍ୱର ତାହା ଦେଖୁନାହାନ୍ତି ବୋଲି ବା ବିଚାରରେ ଆଣୁନାହାନ୍ତି ବୋଲି, ତାହା ଆମମାନଙ୍କର ଭୁଲ ଧାରଣା। କିନ୍ତୁ ମନେ ରଖନ୍ତୁ, ଯେଉଁ ମୁହୂର୍ତ୍ତରେ ଆପଣଙ୍କର ସେ ପ୍ରକାର ହୃଦବୋଧ ହୁଏ ଯେ ଆପଣ ପାପ କରିଛନ୍ତି ବା ଈଶ୍ୱରଙ୍କ ବିରୁଦ୍ଧରେ ଆଜ୍ଞା ଲଙ୍ଘନ କରିଛନ୍ତି, ତାହେଲେ ସେହି ମୁହୂର୍ତ୍ତରେ ଆପଣ କ୍ଷମା ମାଗନ୍ତୁ, ଅନୁତାପ କରନ୍ତୁ, ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ, ତାହେଲେ ଆପଣ ଉଦ୍ଧାରପ୍ରାପ୍ତ ହେବେ। ଏହାପରେ ନୂଆ ପର୍ବର 37 ଓ 38 ପଦରେ ଏହିପରି ଲେଖା ଅଛି, ଆଉ ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜଗଣକୁ ଆମମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ପନ୍ନ କରୁଅଛି, ମଧ୍ୟ ଆମମାନଙ୍କ ଶରୀର ଉପରେ ଓ ଆମମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି, ଆଉ ଆମମାନେ ମହାକ୍ଲେଶରେ ଅଛୁ। ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ, ଆଉ ଆମମାନଙ୍କ ଅଧିପତିମାନେ, ଆମମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି। ସେହି ନିୟମର ସର୍ତ୍ତଗୁଡ଼ିକ ଆମେ ପରବର୍ତ୍ତୀ ଅଧ୍ୟାୟରେ ଲକ୍ଷ୍ୟ କରିବାକୁ ପାରିବା, ଓ ଇସ୍ରାଏଲ ଜାତିର ପ୍ରତ୍ୟେକ ନେତାମାନେ ବ୍ୟକ୍ତିଗତ ଭାବେ ଏହି ନିୟମରେ ସେମାନଙ୍କର ମୋହରାଙ୍କିତ ସ୍ୱାକ୍ଷର ଦେଲେ। ଲୋକମାନେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବେ ବୋଲି ପ୍ରତିଶ୍ରୁତି ଦେଲେ। ଆଜି ଆପଣ ଈଶ୍ୱରଙ୍କ ସହିତ କି ପ୍ରକାର ନିୟମ ସ୍ଥାପନ କରୁଅଛନ୍ତି ବା କରିଅଛନ୍ତି? ଈଶ୍ୱରଙ୍କ ନିମନ୍ତେ ଆଜି ଆପଣ କି ପ୍ରକାର ଶପଥ ଗ୍ରହଣ କରୁଅଛନ୍ତି? ଈଶ୍ୱରଙ୍କ ନିମନ୍ତେ ଆଜି ଆପଣ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଅଛନ୍ତି? ଆଜି ଲୋକମାନେ ବିଭିନ୍ନ ବିଷୟ ନେଇ ନିଜର ସ୍ୱାକ୍ଷର ପ୍ରଦାନ କରନ୍ତି ବା ମୋହର ମାରି ସନ୍ତକ କରନ୍ତି, ମାତ୍ର ଈଶ୍ୱରଙ୍କ ନିମନ୍ତେ ସେମାନେ ପଛଘୁଞ୍ଚା ଦିଅନ୍ତି, ଏପରିକି ସେମାନେ ଈଶ୍ୱରଙ୍କ ନିକଟରେ କରିଥିବା ଶପଥ ଅନୁଯାୟୀ ତାହା ପୂରଣ କରିପାରନ୍ତି ନାହିଁ। ମାତ୍ର ଏହା କେବଳ ଆମମାନଙ୍କର ଦୁର୍ବଳତା ବ୍ୟତୀତ ଅନ୍ୟ କିଛି ନୁହେଁ, ମାତ୍ର ଈଶ୍ୱର ଅନୁଗ୍ରହକାରୀ ଓ ଦୟାଳୁ ଈଶ୍ୱର। ଆମେ ଆମର ପ୍ରତିଜ୍ଞାରେ ଅବିଶ୍ୱସ୍ତ ହେଲେ ମଧ୍ୟ ସେ ତାହାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ, କିନ୍ତୁ ଆମେ ଈଶ୍ୱରଙ୍କ ନିମନ୍ତେ ଯାହା କିଛି ପ୍ରତିଜ୍ଞା କରୁ ତାହା ସାଧନ କରିବା ଉଚିତ। ହଁ, ଏହା ସାଧନ କରିବା ଏତେ ସହଜ ବିଷୟ ନୁହେଁ, ମାତ୍ର ଆମମାନଙ୍କୁ ଏଥିନିମନ୍ତେ ଦୃଢ଼ ବିଶ୍ୱାସ ଓ ତ୍ୟାଗ ସ୍ୱୀକାରର ସହିତ ଆଗେଇବାକୁ ହେବ ଓ ଈଶ୍ୱରଙ୍କ ନିମନ୍ତେ ଛିଡ଼ା ହେବାକୁ ହେବ। ଦଶ ପର୍ବରେ ଆମେ ଦେଖିବାକୁ ଯିବା ଯେ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ସହିତ ନିୟମ କଲେ। ଆଜି ଯଦି ଆମେ ଈଶ୍ୱରଙ୍କ ନିକଟରେ କୌଣସି ଶପଥ ବା ପ୍ରତିଜ୍ଞା କରିଥାଉ, ତାହେଲେ ଈଶ୍ୱର ମଧ୍ୟ ଚାହାନ୍ତି ଆମେ ଯେପରି ତାହା ପାଳନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয় ও তাহাঙ্কর প্রেম বিষয় অধিক জাঁয়া চাহিদি যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001,
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001,
মোবাইল নম্বর 9777221415।
আমার ইমেল আড্রেসটি লিখি রাখুন, odiattv@radio882.com। তবে আজ পাই এখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।
যীশু নাম পাইছি মু পাইছি, যীশু প্রেম গাউছি মু গাউছি, যীশু নাম অনুপম সেই প্রেম, প্রিয়তম সেই নাম অনুপম সেই প্রেম, প্রিয়তম সেই নাম বিভোর করেছি মোতে সেই নাম।